ଚମ୍ପୁରେ ଆମର ପଦଯାତ୍ରା ଚାଲିଛି। por esta cámara más cercana, a un man que ya lo he perdido. Y aún, no me acuerdo tu punto de vista, aunque la gente no me ha saludado a todos los que me han pero a mí todos se hagan no. Y ahora en el plan, la gata de la pastora es cuando un hijo de la pacta en chico. El programa no es pacto en chico. Ando ahí a mi ara, el pobre para el otro, vamos a tener que estar en el segundo acá de un ser. Vamos a tener entonces, por ejemplo, la sama que se ocupó me dice que tanto la ordinaria rapidísima y tanto la actividad rapidísima y como devota a mí son chato de ese mucho porque no devota a mí que no se está nada no, solo va a darte a mí por ejemplo, la actividad que no te re sama que la sorbo tu jaya por sí pero si es sorbo tu jaya por igual se tiene loco tu jaya por igual un día loco Nichol lupa itu mati deh, sebab lupa lah. Sabu tiga lupa saja betul deh. Jadi mori marah, pertama tiga lupa lagi betul deh. Jadi orang dewata mana pun mata, jadi lagi ni. Se, barawan persembahan kali, barawan, barawan dewata itu negara, putra Islam ni barawan persembahan. Jadi pertama barawan barawan dewata, dia usah di mori marah kamu dikeh beri apa. Karena mori marah dia tu, negara guru deh, supra jaga. Ebon makanya Google siapa ramalan tu sampaikan ke doktor ni. Jadi orang tanpa berita ni, bawa peralat peralatnya cukup orang berusaha korban. Jadi orang bawa, tapi tu cara nak ni bukti apa ni? Kata ini pun Google maksud. Jadi orang bawa jangan jangan ganggu apa ni? Kata bawa ni kan banyak proses nak kerja. Banyak proses nak kerja nak bawa ni, tapi matra ini pun Google maksud. Jadi bawa ni mana jadi orang sampaikan ini sebosan ni. हमें जतियों आपको समय बना कर लें ची, जतियों अहो ब्राह्मण दायाद, बाजा से तेरे बुद्ध समर, जतियों तो मैं बहुत सुंदर हमारे पता कोई बात चाहो, मैंने जो हमारे बहुत ज्ञानी बनने से हमने तो हमारे पता को सब पसंद करी है, ता समान बहुत से पता को पसंद था करी है, किंतु तो हमें बार, हमें बारा को बड़ी तुम्हें बारा तो तुम्हारा बारिश होती, तुम्हारा बुद्धि मध्य ऐसे उन्नत नहीं, दूसरे कि तुम्हें तुम्हारा निजर स्वास्थ्य भी से जान पाओ, स्वास्थ्य उन प्रत्येक दुबो देता है, हमें जितना नागू चाहो, वो जहाँ चाहे देख कर इतना एक कोशिश चलता, मान बच्चों भी समाराध्य, मते बहुत सुंदर वाले तुम्हें अच्छ क्योंकि लोका ना एक विश्वरा मतलब नो समस्त त्रिलोकन नो विश्वरा बाली लोका सर्वर लोका उधरे जो जितने लोका इन्हें नीचे जितने लोका कैसे सामु त्रिलोकन से उसका विश्वरा क्या ऐसे सर्वर दया प्रदेशन उनसे कुछ एक पदार्थ रहे होनी थे मतलब मात्र तो ने तीनों की बात ना बचा क्योंकि जो अबुद्धिमान विपद अबुद्ध हवा बुद्धिमान बुद्ध बुद्धि ना कहीं कि ना मुंह दीपो दास सम तब नाटके सत्ता दीपो रोजी एक जो रोजी निजाबत के चाकर भी दीपो रोजी एवं नॉर्डी बर्सर रोजी चलो तमें चाइना कोटे दीपो में तो तम प्रदान करते हैं दीपो के लिए कोटे पुची मोड़ी कोटे दीपो सीधा ना तो दीपो पाया तुरंत ना त तो सब उस सुनने होते रहे कि एक दूसरे के दीपक बने। चलो तब नागिन को उठे कुछ भी लोगों को तो प्रदान करते हैं। तो तुम्हें एक सामान तीन बार तो बुन कौन मारे? चलो ऐसी है कि तो अन्य कुछ है रक्ती कथा रहा दूसरी कथा रही थी। उठे मुख्य आर्थ आप उठे बोलना आर्थ। चलो जब तो बाहर की दृष्ट जे बड़े महाराज भगवान को सब चंद किसी जानी ना तनो अभ्यां अपुदीमान फिर ताह आलू के रूप में अर्थात अब विष्णु चंद में क्या को पाले में आचरण में सी अर्थात किसी कोई प्रकाश कोई सरस्वती का अर्थ आप तो सुनो निर्वाण ला अब वो ब्राह्मण दायर ताह तो अब जब चंद कई देश में ब्राह्मण का संतान बांगोली ए बांगोली का राष्ट्रीय पर उपविधा धान पसंदी तब पौधा कमिशन भी जरूर से ब्राह्मण संतानी से हो रही है इन ब्राह्मण दायर के आलोक में कितना अर्थ हो ची जाके से जहाँ से पाई गई सब कुछ ब्राह्मण दान कर देने ब्राह्मण दायर सबसे अच्छा तो बन ची तो इसी में क्या हो रहे जो बाइबल ଯେ ତମେ ବାର ବାଇଶ ମଧ୍ୟ ସ୍ୱାର୍ଥ ପ୍ରତିବୁଦ୍ଧ ତମେ ନିଜର ସ୍ୱାର୍ଥ କଣ ଜାଣିନ ଭଗବାନର କୌଣସି ପ୍ରକୃତ ସ୍ୱାର୍ଥ ନାହିଁ ସାଧାରଣତଃ ଲୋକମାନେ ଜାଣିନାହାନ୍ତି ଯେ ପ୍ରକୃତ ସ୍ୱାର୍ଥ କଣ ଆମେ ଭାବୁଛେ ଆମ ସ୍ୱାର୍ଥ କୋଉଥିରେ ନା ଆମର ଯେଉଁ ଶରୀରର ଆବଶ୍ୟକତା ସବୁ ରହିଛି ପୂରଣ କରିଥିଲେ ଆମ ସ୍ୱାର୍ଥ ହେଇଗଲା କିନ୍ତୁ ପ୍ରହ୍ଲାଦ ମହାରାଜ କହିବେ ଆଗତ ସପ୍ତମସ୍କନ୍ଧରେ ଯେ ପ୍ରକୃତରେ ଆମେ ଜାଣିଲେ ଆମ ସ୍ୱାର୍ଥ କଣ ନ ଦେଖୁଥିବୁ ସ୍ୱାର୍ଥରତି ବିଷ୍ଣୁ ଦୁରାଶୟାଦେ ଭୈରଥ ମାନ ଅନ୍ଧାର ଫାନ୍ଦେ ପ୍ରିୟମାନ ଦେବୀ ସ୍ୱତନ୍ତ୍ରା ପ୍ରଦାନ ମଧ୍ୟ ସାଧାରଣ ଲୋକମାନେ ଜାଣିନାହାନ୍ତି ତାଙ୍କ ସ୍ୱାର୍ଥ କୋଉଟା ତାଙ୍କ ପ୍ରକୃତ ସ୍ୱାର୍ଥ କ'ଣ କାହିଁକି ସେମାନେ ତ ନିଜକୁ ଜାଣିନାହାନ୍ତି ତେଣୁ ତାଙ୍କର କ'ଣ ଆବଶ୍ୟକତା କିନ୍ତୁ ସେମାନେ ଜାଣିବେ ତେଣୁ ସାଧାରଣତଃ ଲୋକମାନେ ଜାଣିନାହାନ୍ତି ଯେ ପ୍ରକୃତ ସ୍ୱାର୍ଥ ହେଉଛି ଭଗବାନ ବିଷ୍ଣୁଙ୍କର ସନ୍ତୁଷ୍ଟ ସନ୍ତୋଷ ପ୍ରକୃତ ସ୍ୱାର୍ଥ ନ ଦେଖୁଛନ୍ତି ସ୍ୱାର୍ଥ ଗତି ବିଷୟ କାହିଁକି ଜାଣି ପାରୁନାହାନ୍ତି ନା ଦୁରାଶୟା ଯେ ବହିରଥ ମାଣେ ବହିରଥ ମାଣେ ସେମାନେ ନିଜେ ନିଜ ନିଜକୁ ଜାଣୁନାହାନ୍ତି ବାହାରଟା ଦେଖୁଛନ୍ତି ବହିରଥ ମାଣେ ପ୍ରକୃତରେ ସେମାନେ କିଏ ସେମାନେ ଜାଣିନାହାନ୍ତି ସେମାନେ ଏଇ ଯେଉଁ ଶରୀର ରହିଛି ଏଇଟା ହଉ ବହିରଥ ଏଇଟା ପ୍ରକୃତରେ ସେମାନେ ଶରୀର ନୁହନ୍ତି କିନ୍ତୁ ସେମାନେ ରହୁଛନ୍ତି ସେମାନେ ହେଉଛନ୍ତି ଶରୀର ତେଣୁ ଯେହେତୁ ସେମାନେ ବହିରଥ ମାନେ ନ ତେଣୁ ସେମାନେ ଦୁରାଶୟା ତାଙ୍କର ସମସ୍ତ ଆଶା ବୃଦ୍ଧା ହେଉଛି ଦୁରାଶୟା ଯେ ବହିରଥ ମାନେ ଯେମିତି ଅନ୍ଧା ଅନ୍ଧା ଯେମିତି ଅନ୍ଧା ଯେମିତି ଜଣେ ଅନ୍ଧ ଯଦି ଆଉ ଜଣେ ଅନ୍ଧଙ୍କର ଆଶ୍ରୟ ନ ତାହେଲେ କ'ଣ ଫଳ ହେବ ତାହେଲେ ସେମାନେ ଯାଇକିରି ଖାଲିରେ ପଡ଼ିବା ହିଁ ସାହାଯ୍ୟ ତେଣୁ ସେହିଭଳି ଭାବେ ସମସ୍ତେ ଗୋଟିଏ ଦେବୀ ଈଶତନ୍ତ୍ରିୟା ଗୁରୁଦାନ୍ତ କଥା ସମସ୍ତେ ଗୋଟିଏ ଜଗତର ଯେଉଁ ଗୁରୁ ମାନେ ଈଶତନ୍ତ୍ରିୟା କହିଲେ ଭଗବାନଙ୍କର ଯେଉଁ ରଜୁ ରହିଛି ବା ଗୁଣ ରହିଛି ତିନୋଟି ଗୁଣ ସତ୍ତ୍ୱ ରଜ ତମ ଏ ତିନୋଟି ଗୁଣରେ ସମସ୍ତେ ଗୁରୁଦାନ୍ତ କଥା ବା ସମସ୍ତେ ଦୃଢ ଭାବରେ ବନ୍ଧା ହେଇଛନ୍ତି ଯେହେତୁ ସେମାନେ ବନ୍ଧା ହେଇଛନ୍ତି ସେମାନେ ମୁକ୍ତ ଜୀବନ ଭାବୁନାହାନ୍ତି ସେମାନେ ଏ ବଦ୍ଧ ଜୀବନ ଭାବୁନାହାନ୍ତି ସେମାନେ ନିଜକୁ ବଦ୍ଧ ଜୀବନ ମାନେ ସେମାନେ ଆସୁଛନ୍ତି ସେମାନେ ମୁକ୍ତ ଜୀବନ କାରଣ ଯଦିଓ ସେମାନେ ବଦ୍ଧା ହେଇଛନ୍ତି ସେମାନେ ଜାଣିପାରୁନାହାନ୍ତି ଇଏ ହେଉଛି ସୂକ୍ଷ୍ମ ଭାବରେ ବନ୍ଧନ ହେଇଛନ୍ତି ସେମାନେ ତେଣୁ ଯେହେତୁ ସେମାନେ ନିଜର ସ୍ୱାର୍ଥ ଜାଣିନାହାନ୍ତି ତେଣୁ ଯାହା ସେମାନେ ସବୁ କରୁଛନ୍ତି ସବୁ ବୃଥା ହେଉଛି ଦୁରାଶୟରେ ବୈରାଗ୍ୟ କିନ୍ତୁ ଭଗବାନଙ୍କର କୌଣସି ସ୍ୱାର୍ଥ ନାହିଁ ଭଗବାନ ଅଛନ୍ତି ପୂର୍ଣ୍ଣ ତାଙ୍କର କିଛି ଆବଶ୍ୟକତା ନଥାଏ ସେ ନିଜ ନିଜେ ନିଜ ତାଙ୍କେ ପୂର୍ଣ୍ଣ ରହିଛନ୍ତି ଯେ ପୂର୍ଣ୍ଣ ପୂର୍ଣ୍ଣ କୌଣସି ଅପୂର୍ଣ୍ଣତା ନଥାଏ ବା ତାଙ୍କର କୌଣସି ଆବଶ୍ୟକତା ନଥାଏ ତେଣୁ ସେ ଯେଉଁ କହିଲେ ସ୍ୱାର୍ଥ ତମେ ଜାଣିନ ତା ଅର୍ଥ ତାଙ୍କ ପ୍ରକୃତ ଭଗବାନଙ୍କର କୌଣସି ସ୍ୱାର୍ଥ ନାହିଁ ଭଗବାନଙ୍କ ଆସନ୍ତି ବୌଦ୍ଧ ଦେବଙ୍କୁ ଆସନ୍ତି ବଦ୍ଧଜୀବୀମାନେ ତା କଲ୍ୟାଣ ପାଇଁ ଆସନ୍ତି ଭଗବାନ ନିଜର କୌଣସି ସ୍ୱାର୍ଥ ଥାଇ ସ୍ୱାର୍ଥ ଥାଇ କିଛି ଆସନ୍ତି ତ ଯଦି କିଛି ତାଙ୍କର ରହିଛି ମାନେ ଅନ୍ତରଙ୍ଗ ଇଚ୍ଛା ରହିଛି କିନ୍ତୁ ସାଧାରଣତଃ ତାଙ୍କର କୌଣସି ଆମର କିଛି ବହୁତ ଆବଶ୍ୟକତା ରହୁଛି ସେଭଳି ଭାବରେ ଭଗବାନ କିଛି ଆବଶ୍ୟକତା ନଥାଏ କାରଣ ଭଗବାନ ନିଜେ ସଚ୍ଚିଦାନନ୍ଦ ଶରୀର ସବ୍ ଚିତ୍ ଏବଂ ଆନନ୍ଦ ଭାବ ଆମେ ସବୁ ଚାହୁଁଛେ କ'ଣ ନା ଆମେ ସେମାନେ ଚାହୁଁଛେ କେମିତି ଆମେ ସବଳ ପାଇଁ ରହିବା ବଞ୍ଚିକି ରହିବା ବା ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହେବା ବା କେମିତି ଆନନ୍ଦରେ ରହିବା ଏଇଥିପାଇଁ ଆମେ ଚାହୁଁଛେ କିନ୍ତୁ ଭଗବାନ ଅଛନ୍ତି ସପୂର୍ଣ୍ଣ ଭାବରେ ସଚ୍ଚିଦାନନ୍ଦ ଭାବ ସେ ସବଳ ପାଇଁ ଅଛନ୍ତି ସେ ପୂର୍ଣ୍ଣ ଜ୍ଞାନ ଭାବ ଏବଂ ସେ ହେଉଛନ୍ତି ପୂର୍ଣ୍ଣ ଆନନ୍ଦ ଭାବ ତାଙ୍କର କୌଣସି ଆନନ୍ଦର ଆବଶ୍ୟକତା ନାହିଁ ସେ ଆଉ କୌଣସି ଦରକାର ନାହିଁ କିଛି କାର୍ଯ୍ୟ କରିବା ତେଣୁ ଏହି ଭାବରେ ସରସ୍ୱତୀ ଦେବୀ ତାଙ୍କର ଅଲଗା ଅର୍ଥ କରିଛନ୍ତି ସେ ପ୍ରତି ଶବ୍ଦର ବିଭିନ୍ନ ପ୍ରକାର ଅର୍ଥ ରହିଛି ତେଣୁ ଏଠି ଆମେ ଦେଖିବା ଯେ ଯେଉଁ ଦୀପ ତ୍ରୟ ଯେଉଁ ମାଗୁଛନ୍ତି ମାନେ ପଦତ୍ରୟ ଯେଉଁ କହୁଛି ତିନୋଟି ପଦ ଯେଉଁ ମାଗୁଛନ୍ତି ପ୍ରକୃତରେ ଭଗବାନ ବଳିମହାରାଜଙ୍କୁ ଯେଉଁ କରିଛନ୍ତି ଛଳନା କରିଛନ୍ତି କାହିଁକି ସେ ଛଳନା କଲା ଭଗବାନଙ୍କର ଛଳନା କରିବାର କଣ ଆବଶ୍ୟକତା ପଡ଼ିଲା ଦେଖିବା ଛଳନଟା ସାଧାରଣତଃ ଆମେ ଭାବୁଛେ ଏଇଟା ଠିକ ନୁହଁ ଛଳନା କରିବାଟା ଏଇଟା ଠିକ ବୋଲି କହିବା ఇక్కడ అభిమాచనం రావా వాయిసులు చూసుకోవాలి త్వరగా చిట్టే వాటనే ఇక్కడ చూపించండి. ఎందు భగవాన్ కోసం భగవంతుడే జీవితం చదవటా మసిన ఛరణ భితరే సబ్బా శ్రేష్ట ఛరణ అవుతుంది జీవితం ఏ భగవాన్ కోసం నువ్వు సెట్టి దొచ్చు జీవితం చదవటా మసిన తెలు భగవాన్ జీ ఛరణ ଆବଶ୍ୟକତା ପଡ଼ିବନି ଯଦି ସେ ଜଣେ ଭଗବାନଙ୍କ ଶରଣରେ ଯିବେ। ଭଗବାନ କାହିଁକି ଛଳନା କରୁଛନ୍ତି ନା ଯେହେତୁ ଜଣେ ଭଗବାନଙ୍କ ଶରଣରେ ଆସୁନାହାନ୍ତି ସେଠି ଭଗବାନ ଛଳନା କରିବାକୁ ପଡ଼ୁଛି। ଯେମିତି ଆମେ ଦେଖିବା ବୁଦ୍ଧଦେବ ଭାଗବତ ବର୍ଣ୍ଣନା କରି ବୁଦ୍ଧଦେବ ହେଉଛନ୍ତି ଭଗବାନ ଜଣେ ଅବତାର ଭାଗବତ ବର୍ଣ୍ଣନା କରାଯାଇଛି। ପ୍ରଥମ ସମୟ ତୃତୀୟ ଅଧ୍ୟାୟରେ ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରାଯାଉଛି କୁହାଯାଉଛି ଯେ ଭଗବାନଙ୍କୁ ଛଳନା କରିବାକୁ ପଡୁଛି। ବୁଦ୍ଧଦେବ ଉପରେ ଆସିକି ଭଗବାନ ଛଳନା କରୁଛି ମୁହ କରିଛନ୍ତି ସମହା ସୁରଦିଶା କାହିଁକି ତାକୁ କାହିଁକି ଛଳନା କଲେ ବା ମୁହ କଲେ କାହିଁକି ନା ଯେହେତୁ ସେମାନେ ସୁରଦିଶା ସୁର କହିଲେ ଯେଉଁମାନେ ଭଗବାନଙ୍କ ସମାନ ଦେବେ ତେଣୁ ସୁର ଦିଶା କହିଲେ ଅସୁର ଅସୁର ମାନେ ସେମାନେ ସବୁବେଳେ ସୁର ବା ଦେବତାମାନଙ୍କୁ ସେମାନେ ଦେଶ ବିଦେଶ କରୁଛନ୍ତି ତାଙ୍କୁ କିନ୍ତୁ ଇଚ୍ଛା କରୁଛନ୍ତି ଅର୍ଥାତ୍ ସେମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ ତେଣୁ ଭଗବାନ ମଧ୍ୟ ତାଙ୍କର କେମିତି ଉନ୍ନତି ବିଧାନ କରାଯିବ ସେଥିପାଇଁ ମଧ୍ୟ ଚେଷ୍ଟା ଚିନ୍ତା କରୁଛନ୍ତି ନା ତାଙ୍କ ପାଇଁ ମଧ୍ୟ ଭଗବାନ ବ୍ୟବସ୍ଥା କରୁଛନ୍ତି କେମିତି ସେମାନେ ପ୍ରକୃତି ତାଙ୍କର ମଙ୍ଗଳ ହେବ ତେଣୁ ଭଗବାନ ବୁଦ୍ଧଦେବ ଉପରେ ଆସିକି ତାକୁ ଛଳନା କରୁଛନ୍ତି କେଉଁ ଛଳନା କଲେ ନା ସେ ଦଶାବତାର କହୁଛନ୍ତି ଯେ ଲିଙ୍ଗସ୍ତି ସଦୟ ହୃଦୟ ସୁଭାତ କେଶବ ଭୀତ ବୁଦ୍ଧ ଶରୀର ଜୟ ଜଗତି ନିନ୍ଦା କରିଛନ୍ତି ସେ ଯଜ୍ଞକୁ ନିନ୍ଦା କରିଛନ୍ତି ଯଜ୍ଞ ଦାନ ତପଦାନ ଭଗବାନ କରୁଛନ୍ତି ଏ ତିନିଟାକୁ କେହି ତ୍ୟାଗ କରିବା କଥା ନୁହଁ ଭଗବତ ଏମିତିକି ମନୁଷ୍ୟ ବା ଯେଉଁମାନେ ବହୁତ ଉନ୍ନତ ଉନ୍ନତ ଚେତନଶୀଳ ବ୍ୟକ୍ତି ସେମାନେ ମଧ୍ୟ ଏଇ ତିନୋଟି କାର୍ଯ୍ୟ ପବିତ୍ର କରିଦେଉଛନ୍ତି। ତେଣୁ ଭଗବାନ କାହିଁକି ଯଜ୍ଞକୁ ନିନ୍ଦା କଲେ ନିନ୍ଦସୀ ଯଜ୍ଞ ବିଦେଇ ନୁତି ଶ୍ରୁତି କହିଲେ ଯେଉଁ ବେଦରେ ଯେଉଁ ରହିଛି ଏ ଯଜ୍ଞ ସବୁ ରହିଛି ପଶୁବଳି ଗୋଟେ ଯଜ୍ଞ ଯଜ୍ଞ ପଶୁବଳି କରାଯାଇଛି ପଶୁବଳି ମଧ୍ୟ ଗୋଟେ ଯଜ୍ଞ ହିସାବରେ ଗ୍ରହଣ କରାଯାଉଛି ଭାଗବତ ବର୍ଣ୍ଣନା କରାଯାଇଛି ଯେ ଲୋକେ ଦବା ଆମିଷ ମଧ୍ୟ ସେବା ନୃତ୍ୟ ହେଇଯନ୍ତୁ ନହିଁ ତତ୍ର ଚୋଦନା ବ୍ୟବହୃତ ଦେଶ ନୂଆ ଯଜ୍ଞ ସୁରାଗେ ଆସୁ ନିଯୁକ୍ତି ଦେଶଟା ଏସବୁ ଯଜ୍ଞ ଲୋକମାନଙ୍କର ଏ ଯେଉଁ ରହିଛି ସତ ସେ ପ୍ରବୃତ୍ତି ରହିଛି ଲୋକେ ବ୍ୟବହାର ବ୍ୟବହାର କହିଲେ ସ୍ତ୍ରୀ ସଙ୍ଗ ଆମିଷ ଭକ୍ଷଣ ଏବଂ ଲୋକେ ବ୍ୟବହାର ଆମିଷ ମଦ୍ୟ ସେବା ବା ନିଶା ପାଳନ କରୁଛନ୍ତି ମଦ୍ୟ ପାଳନ କରୁଛନ୍ତି ଇଏ ହେଉଛି ନିତ୍ୟ ହିଁ ଜନ୍ତୁ ଏ ସମସ୍ତଙ୍କର ସ୍ୱାଭାବିକ ପ୍ରବୃତ୍ତି ରହିଛି ତେଣୁ ଶିଖିବାକୁ ପଡ଼ିବ ନହେଲେ କେତେ ଚୋଦନା କିନ୍ତୁ ଏ ତିନୋଟି ଯେଉଁ ପ୍ରବୃତ୍ତି ରହିଛି ଏ ପ୍ରବୃତ୍ତିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବସ୍ଥା ସେଥିରେ ବ୍ୟବସ୍ଥା କରାଯାଇଛି ମାନବ ସମାଜରେ ଏସବୁ ବ୍ୟବସ୍ଥା ରହିଛି ଅନ୍ୟ ପଶୁ ସମାଜ ଚାହିଁଲେ ସେସବୁ ଆମର ବିଧି ଶାସ୍ତ୍ର ତାଙ୍କ ପାଇଁ ଲାଗୁ ହୁଏନି ଯଦି ଜଣଙ୍କ ପ୍ରକାର ଉଦାହରଣ ଦିଅନ୍ତି ଯଦି ଆମେ ଟ୍ରାଫିକ୍ ରହିଛି ଟ୍ରାଫିକ୍ ଯଦି ରେଡ୍ ଲାଇଟ୍ ଲାଗିଲା ନାଲି ବତି ଲାଗିଲା ମାନେ ସମସ୍ତେ ରହିବାକୁ ପଡ଼ିବ କିନ୍ତୁ ଯଦି ଯଦି ଗୋଟେ ପଶୁ ଗୋଟେ ଚାଲି ଆସିଲା ତାହେଲେ ସେ ଦଣ୍ଡନୀୟ ହେବ ପଶୁ ଚାଲି ଆସିଲା ଗୋଟେ ପ୍ରଦାନ କରାଯିବ ସେଥିପାଇଁ ମାନବମାନେ ଯଦି ମାନବ ଯିଏ ରାଷ୍ଟ୍ରପତି ହେଲେ ମଧ୍ୟ ଯଦି ସେ ଲଙ୍ଘନ କାଟେ ତାହେଲେ ତାଙ୍କୁ ମଧ୍ୟ ସେ ଦଣ୍ଡନୀୟ ହେବେ ଏ ନିୟମ ରହିଛି ସମାଜ ପାଇଁ ନିୟମ ରହିଛି ତେଣୁ ସେହିପରି ଭାବରେ ମାନବ ସମାଜରେ ଏସବୁ ବ୍ୟବସ୍ଥା କରାଯାଇଛି ଯେ କେମିତି ଆମେ ସବୁ ନିୟନ୍ତ୍ରଣ କରାଯିବ ବ୍ୟବସ୍ଥିତ ଏସବୁ ବିବାହ ସେଥିପାଇଁ ବିବାହ ମାଧ୍ୟମରେ ସ୍ତ୍ରୀ ସଙ୍ଗ ଅନୁମୋଦନ କରାଯାଇଛି ଏବଂ ଯଜ୍ଞ ପଶୁ ଭାଇ ମଧ୍ୟ ଗୋଟେ ଯଜ୍ଞ ରହିଛି, ବିଭିନ୍ନ ପ୍ରକାର ଯଜ୍ଞ ରହିଛି, ପଶୁ ଭଳି ଯଜ୍ଞ ସବୁ ରହିଛି, ତେଣୁ ସେହି ମାଧ୍ୟମରେ ଜଣେ ଆମିଷ ପତ୍ର କରିପାରିବେ ବା ସୁରାଗ ଦେଇ ଗୋଟେ ପ୍ରକାର ଯଜ୍ଞ, ବିବାହ ମଧ୍ୟ ଗୋଟେ ପ୍ରକାର ଯଜ୍ଞ, ଏସବୁ ଯଜ୍ଞ। କିନ୍ତୁ ବୁଦ୍ଧଦେବ ଆସି ତାକୁ ନିନ୍ଦା କରେ, ଜିନ୍ଦସୀ ଯଜ୍ଞ ବିଧେ କାହିଁକି ନିନ୍ଦା କଲେ ନା ସଦା ବୁଦ୍ଧ ଦର୍ଶିତ ସେମାନେ ଦେଖିଲେ ପ୍ରକୃତରେ ମାନବମାନେ ଆଗକୁ ବଢ଼େଇଲା କିଛି ତଳର ଘଟଣା ଆଗକୁ ଇଏ ଥିଲା ଯେ ଲୋକମାନେ କେବଳ ବେଦର ଦ୍ୱାରି ଦେଇକରି ବେଦରେ ପଶୁପଳି ବ୍ୟବସ୍ଥା ରହିଛି ମାନେ ବେଦକୁ ଖାଲି ନାଁକୁ ମାତ୍ର ସାକ୍ଷୀ ରଖିକିରି ପଶୁପଳି ଆରମ୍ଭ କରିଥିଲେ। ବେଦରେ କ'ଣ ନା କରାଯାଇଛି ପଶୁପଳି ଯାଇଥିଲୁ ଦୁଇ ବର୍ଷ ତଳେ ଯାଇଥିଲୁ ହାଇଦ୍ରାବାଦ, ସେଠି ବକ୍ରିଦ କହିଲେ କ'ଣ କହୁଛୁ ଆମେ ଜାଣିପାରୁନଥିଲୁ ବକ୍ରିଦ ମାନେ କ'ଣ ପ୍ରକୃତ ବକ୍ରିଦ ଅର୍ଥ ଆମେ ସେମିତି ଜାଣିଲୁ ମାନେ ରାସ୍ତା ସାରା ଛେଳି ମେଣ୍ଢା ସବୁ ରାସ୍ତା ସାରା ମାନେ ଏତେ ପରିମାଣରେ ସବୁ ସେ ଯେଉଁ ଇଏ ହେଲେ ବକ୍ରିଦ ମାନେ ଏଟା ସବୁ ଅଣାଯିବ ତାପରେ ଯେଉଁ ଦେଖିଲା ସବୁ ଟିକେ ପୋଡ଼ା ହେଉଛି ମାଛ ମାନେ ସେଇ ଛେଳି ମେଣ୍ଢା ସବୁ ପୋଡ଼ା ହେଉଛି ଆମେ ଏଠି ଖାଲି ପ୍ରକୃତି ପ୍ରକୃତିରେ ବକ୍ରିଦ ଅର୍ଥ ମୁଁ ଜାଣିପାରୁନଥିଲି କିନ୍ତୁ ଯେତେବେଳେ ହାଇଦ୍ରାବାଦରେ ସବୁ ଦେଖିଲୁ କେତେ ରାସ୍ତା ସାରା ରହିଛି ଖାଲି ଛେଳି ମେଣ୍ଢା ସବୁ ରହିଛି ବକ୍ରିଦ ହେଲେ ସବୁ ଦିଆ ହେଉଛି ଆଉ ପ୍ରକୃତ ଉଦ୍ଦେଶ୍ୟ କ'ଣ ଲୋକମାନେ ଜାଣିପାରୁନା ତେଣୁ ସେଇଥିପାଇଁ ଯୀଶୁ ଖ୍ରୀଷ୍ଟ ଆସିଲେ ସେତେବେଳେ ଦେଖିଲେ ଏଭଳି ମାନେ ଧର୍ମ ଏଭଳି ଜ୍ଞାନୀ ହେଇଯାଇଛି ଯେଉଁଥିପାଇଁ ସିଏ ଫାଷ୍ଟ କହିଲେ ଯେ ତାଓ ସାନା କିଏ ତାଓ ସାନା କିଏ ତେଣୁ ଅତ୍ୟାଗ ମାନେ ଧର୍ମ କଥା କ'ଣ ଅନ୍ୟ ଲୋକମାନେ ଜାଣିବେ ଧର୍ମକୁ ମାନେ ଅତ୍ୟନ୍ତ ବେସିକ ଜିନିଷ ଯେଉଁଟାକ ନିହାତି ଆବଶ୍ୟକ ଧର୍ମ ଯେଉଁ ଜିନିଷଟା ସେ ଜିନିଷଟା ମଧ୍ୟ ଲୋକମାନେ ବୁଝିପାରୁନାହାନ୍ତି ତେଣୁ ସେଠି ଉନ୍ନତ ଧର୍ମ କଥା କ'ଣ କୁହାଯିବ ବେଦରେ ଯେଉଁ ସବୁ ଧର୍ମ ସବୁ ରହିଛି ବେଦରେ ଯେଉଁ ସବୁ ଜ୍ଞାନ ସବୁ ରହିଛି ଇଏ ହେଉଛି ବହୁତ ଉନ୍ନତର ଜ୍ଞାନ ଏ ଜ୍ଞାନକୁ ବୁଝିବା ପାଇଁ ଯେଉଁ କହିଥିଲି ଜଣେ ସେତିକି ତାର ଯୋଗ୍ୟତା ଦରକାର ଜନ୍ମର ଗାୟକ ଶୂଦ୍ର ସଂସ୍କାର ଭାବେ ଦ୍ୱିଜ ବେଦ ପାଠ ଭାବେ ଦ୍ୱିଜ ଏସବୁ ସଂସ୍କାର ରହିଛି ଏସବୁ ଯୋଗ୍ୟତା ରହିଛି ଜଣେ ଏ ଯୋଗ୍ୟତା ଫୁଲଫିଲ୍ କରିପାରୁଥିବ ତାହେଲେ ସେସବୁ ଉନ୍ନତ ଜ୍ଞାନ ପାଇବା ପାଇଁ ଯୋଗ୍ୟ ହେବ ତେଣୁ ଯେତେବେଳେ ଯେଉଁ ସମାଜରେ ମାନବ ସମାଜରେ ଯେତେବେଳେ ଏଭଳି ଅବସ୍ଥା ହେଇଯାଇଥିଲା ଲୋକମାନଙ୍କ ପାଇଁ ଖାଲି ଖାଇବା ମାନେ ଖାଲି ସେମାନେ ମାଂସ ପକ୍ଷ ଏଭଳି ଅବସ୍ଥା ହେଇଯାଇଛି ଯେଉଁଥିପାଇଁ 2000 ବର୍ଷ ତଳେ ଯୀଶୁ ଖ୍ରୀଷ୍ଟ ଆସିଲେ ସେତେବେଳେ ସେ ମଧ୍ୟ ଧର୍ମକୁ ଆଉ ଗ୍ରହଣ କରେନି ସେ ସମୟରେ ଯେଉଁ ଧର୍ମ ସବୁ ରହିଥିଲା ସେ ସବୁ ଧର୍ମକୁ ସେ ଗ୍ରହଣ କରେନି ସେଥିପାଇଁ ସେ ଫାଷ୍ଟ କହିଲେ ଦାଓ ସର୍ଣ୍ଣ କି ବୁଦ୍ଧଦେବ ମଧ୍ୟ ସେ ଆଜ୍ଞା ଅହିଂସା ହଉ ଧର୍ମ ଧର୍ମ ତେଣୁ ଯେଉଁମାନେ ଯୁକ୍ତି ପ୍ରଭୁମାନଙ୍କ ସହିତ ବହୁତ ଯୁକ୍ତି କରିଛନ୍ତି ଜଣେ କହିଲେ ଆମର ଇଏ ବର୍ଣ୍ଣା କରେ ବାଇବେଲରେ ବର୍ଣ୍ଣା କରେ ଯୀଶୁ ଖ୍ରୀଷ୍ଟ ମାଛ ଖାଇଥିଲେ ତେଣୁ ଏଇସବୁ ବିଭିନ୍ନ ପ୍ରକାର ମାନେ ଦହାଇକି ଛଳନା ଏଇସବୁ ବିଭିନ୍ନ ପ୍ରକାର ଛଳନା ତେଣୁ ଲୋକମାନେ ଛଳନା କରୁଛନ୍ତି ସେତେବେଳେ ଭଗବାନ ମଧ୍ୟ ଛଳନା କରିବାକୁ ପଡୁଛି ଛଳନାର କେଉଁଠି ଆବଶ୍ୟକତା ରହୁଛି ଦେଖିବା ଯେତେବେଳେ ଭଗବାନ ଯେଉଁ ସମୁଦ୍ର ମନ୍ଥନ ଲୀଳାରେ ସମୁଦ୍ର ମନ୍ଥନ ଲୀଳାରେ ଭଗବାନ ଦୈତ୍ୟକୁ ଛଳନା କଲେ କାହିଁକି ନା ସେ ଦେଖିଲେ ଭାରତ ସମୟରେ ନବମରେ ବନା କରାଯାଇଛି ଯେ ଭଗବାନ ଦେଖିଲେ ଅସୁରାଣ ସୁଧାପାନ ସର୍ପାଣ ମିଳୁ ଦୁର୍ଣ୍ଣ କାରଣ ଅସୁରାଣ କହିଲେ ନା ଅସୁରାଣ ଯେତେବେଳେ କ'ଣ ସେ ଅମୃତ ଭଗବାନ ଧନୁ ରୂପରେ ଧରିକି ଅମୃତ ବାହାରିଲେ ସେତେବେଳେ ଅସୁରାଣରେ ଆଉ ନାୟକ ବୁଲିଗଲେ ସେ ବୁଲିଗଲେ ସାଙ୍ଗେ ସାଙ୍ଗେ ସେତେ ପର୍ଯ୍ୟନ୍ତ 13 ରତ୍ନ ବାହାରିଛି ସମୁଦାୟ 14 ରତ୍ନ ବାହାରିଛି ତେଣୁ ଅମୃତ କଳସ ବାହାରିଲେ ପୂର୍ବରୁ ଯେଉଁ 13 ରତ୍ନ 13 ଯେଉଁ ବାହାରିଛି ସବୁ ସମୁଦ୍ରରୁ ବହୁତ ବୁଲେବାର ଜିନିଷ ବାହାରିଛି ତାକୁ ସବୁ କଟା ହେଇଯାଇଛି କେଉଁଟା ଦେବତା ନେଇଛନ୍ତି କେଉଁଟା ମୁସଲମାନ ନେଇଛନ୍ତି କେଉଁଟା ଭଗବାନ ବିଷ୍ଣୁ ଦିଆଯାଇଛି କେଉଁଟା ଋଷିମାନ ଦିଆଯାଇଛି ଏସବୁ କଟା ହେଇଯାଇଛି କିନ୍ତୁ ଯେତେବେଳେ ବାହାରିଛି ଅମୃତ ବାହାରିଛି ସେତେବେଳେ ଦେବତାମାନେ ସବୁ ନ୍ୟାୟ ସବୁ ବୁଲିଯାଇଛନ୍ତି ସାଙ୍ଗେ ସାଙ୍ଗେ ସେ ଛଡ଼େଇକି ନେଇ ପଳେଇଯାଇଛନ୍ତି ଏବଂ ଯେତେବେଳେ ତାଙ୍କ ପାଖରେ ଭଗବାନ ବ୍ୟବସ୍ଥା କରିଦେଲେ ଏ ଯଦିଓ ସେମାନେ ଅନ୍ୟ ରାସ୍ତା ନେଇକି ନେଇଯାଇଛନ୍ତି ସେମାନେ ପିଇପାରୁନାହାନ୍ତି ଅମୃତ ତାଙ୍କ ପାଖରେ ଅଛି କିନ୍ତୁ ସେମାନେ ଅମୃତ ପାଣି କରିପାରୁନାହାନ୍ତି କାରଣ ତାଙ୍କ ଭିତରେ ଫାଇଟିଂ ଆରମ୍ଭ ହେଇଯାଇଛି ସେ କହୁଛନ୍ତି ଅହମ୍ ପୂର୍ବ ମହମ୍ ପୂର୍ବ ଏଇଭଳିଆ ଭଳିଆ ତାଙ୍କ ଭିତରେ ଚାଲିଛି ତମେ କ'ଣ କି କରିଥିଲ ଏ ଚବିଧ ମଧ୍ୟ ତମେ କ'ଣ କଷ୍ଟ କରିଥିଲ
ମୁଁ ବହୁତ କଷ୍ଟ କରୁଛି ତେଣୁ ମୁଁ ପ୍ରତି ମୁଁ ପିଇବି ଏଇ ଭଳିଆ ତାଙ୍କ ଭିତରେ ଫାଇଟିଂ ହେଇକିରି ସେମାନେ ପିଇପାରୁନାହାନ୍ତି କିନ୍ତୁ ଯେତେବେଳେ ଭଗବାନ ଦେବତା ମାନେ ଦେଖିଲେ ଆଉ କୌଣସି ଉପାୟ ନେଇ ସେ ଭଗବାନଙ୍କ ସମୟ ଯାଇଛନ୍ତି ତେଣୁ ଭଗବାନ ସେ ମୁଁ ତାଙ୍କୁ ତିନିଟା ବ୍ୟବସ୍ଥା କରିବି କାହିଁକି ଯେତେବେଳେ ସେ ମହିମ ରୂପେ ଆସି ପହଞ୍ଚନ୍ତି ଅସୁରମାନେ ତାକୁ ଦେଖିକିରି ସେ ବଞ୍ଚନ୍ତି ଆମର ଇଏ କ'ଣ ଗୋଟେ ଇଏ ହେଉଛି ସବୁଠାରୁ ବଡ଼ ଅମୃତ ହେଉଛି ଇଏ ହେଉଛି ସବୁଠୁ ବଡ଼ ଅମୃତ ମୁଁ କହିଲି ସେ ଅମୃତ ଅମୃତ ବର୍ଷରେ ତାକୁ ଦେଇଦେଇଛି ଯାହା କହିଛନ୍ତି ଆପଣ ନ୍ୟାୟ ଭାବରେ ଏଇଟାକୁ ମଟନ କରିଦିଅନ୍ତୁ ଆମର ଦେବତାମାନେ ଆମର ଭାଇ କିନ୍ତୁ ବର୍ତ୍ତମାନ ଆମ ଭିତରେ ଘୋଡ଼ା ହେଇଯାଇଛି ଆପଣ ଅମୃତ ବର୍ଷ ନେଇକି ନ୍ୟାୟ ଭାବରେ ଆମର ମଟନ କରନ୍ତୁ ତେଣୁ ଭଗବାନ ଚିନ୍ତା କରୁଛି ନ୍ୟାୟ କେଉଁଟା ସେ ଚିନ୍ତା କରେ ଯେ ଅସୁରାଲ ସୁଧାମାନ ସର୍ପାଣ ବିରୁଦ୍ଧ ନୁହେଁ ଯଦି ଆମେ କହିବା ଯେ ଅସୁରାଲ ମଧ୍ୟ ସମାନ ପରିଶ୍ରମ କରୁଛନ୍ତି ବହୁତ ବରଂ ଅଧିକ ପରିଶ୍ରମ କରିଛନ୍ତି କାରଣ ତାଙ୍କୁ ସୁଧାପାନଟା ଅମୃତ କରିବାଟା ଠିକ୍ ହେବ ନ୍ୟାୟ କିନ୍ତୁ ଭଗବାନ ଚିନ୍ତା କରୁଛନ୍ତି ଯେ ଅସୁରାଲ ସୁଧାପାନ ସର୍ପାଣ ବିରୋଧ ନୁହେଁ କିନ୍ତୁ ସାପକୁ ଯଦି ଆମେ ଦେବା ଅମୃତ ଦେବା ବା କ୍ଷୀର ଦେବା ତାହେଲେ ତାର ବିଷ ବଢ଼ିପାରିବା ତେଣୁ ସେଇଟା ଅନ୍ୟାୟ ହେବ ଭଗବାନ ଚିନ୍ତା କରୁଛନ୍ତି ସେ କହୁଛନ୍ତି ଅସୁରା ସୁଧାପାନ ସର୍ପାଣ ବିରୋଧ ନୁହେଁ ସର୍ପକୁ ଯେମିତି ସୁଧା ବା ଅମୃତ ବା କ୍ଷୀର ଦେଲେ ଯେଉଁଟା ଅନ୍ୟାୟ ହେବ ସେଭଳି ଭାବରେ ଏଇ ଅସୁରମାନଙ୍କୁ ଯଦି ମୁଁ ସୁଧା ପ୍ରଦାନ କରିବି ବା ଅମୃତ ଦେବି ତାହେଲେ ସେଟା ମଧ୍ୟ ଅନ୍ୟାୟ ସେ କହିଛନ୍ତି ଯଥା ନ୍ୟାୟ ତେଣୁ ସେ ଯଥା ନ୍ୟାୟ କରିବ ଭଗବାନ ଏ ଅସୁରମାନଙ୍କୁ ବଞ୍ଚିତା କରି ଦେବତାମାନଙ୍କୁ ଅମୃତ ପ୍ରଦାନ କରିଛନ୍ତି ତେଣୁ ଯେଉଁଠି ଆବଶ୍ୟକତା ପଡ଼ୁଛି ଭଗବାନ ସେଠି ଛଳନା କରୁଛନ୍ତି ସେ କଥା ଆମେ କହିବାକୁ ଚାହୁଁଛୁ ସେଭଳି ଦେଖିବା ଏଇଠି ଯୋଉ ଗରିମହାରା କରାଗଲା ପରେ ସବୁ ଆସିବ ଏଠି ସବୁ ସବୁ ଘଟଣା ବର୍ଣ୍ଣନା କରାଗଲା ଏମିତି ପରିକ୍ରମ ମହାରାଜ ସେ ପ୍ରଶ୍ନ ପଚାରିଛନ୍ତି ଯେ କାହିଁକି ଭଗବାନ ଏଭଳି କାହିଁକି କଲେ ଅଷ୍ଟମସମୁଦାୟ ପଞ୍ଚଦଶ ଅଧ୍ୟାୟରେ ସେ କଥା ଇଏ ମାନେ ଆମର ପରିକ୍ରମ ମହାରାଜ ସେ ପ୍ରଶ୍ନ ପଚାରିଛନ୍ତି ଯେ ପ୍ରକୃତରେ ଇଏ ମୋର ବହୁତ କୌତୁହଳ ହେଉଛି ଯେ ଭଗବାନ କାହିଁକି ଯେ ଯଦିଓ ସେ ହେଉଛନ୍ତି ଭଗବାନ ହେଉଛନ୍ତି ପୂର୍ଣ୍ଣ ଭଗବାନଙ୍କୁ କୌଣସି ଆବଶ୍ୟକତା ନାହିଁ ପୁଣି ସେ କାହିଁକି ଯାଇକିରି ଭିକ୍ଷା କଲେ ଏବଂ ଯଦି ବା ଭିକ୍ଷା କଲେ ପ୍ରଥମ ଦୁଇ ଶୋକ ଚିନ୍ତା କରୁଛନ୍ତି ଯଦି ବା ଭିକ୍ଷା କଲେ କିନ୍ତୁ ବଳେ ପଦାର୍ଥରେ ଭୂମି କାସ୍ମା ଧରି ରାଜତ ଭୂତେଶ୍ୱର ପ୍ରବଣ ଲବ୍ଧା କୋଟି ବ୍ରହ୍ମ ଯଦିଓ ସେ ଭୂତେଶ୍ୱର ସବୁକିଛିର ଈଶ୍ୱର ସେ ସବୁକିଛିର ମାଲିକ କିନ୍ତୁ ସେ ତାଙ୍କୁ ତିନିପାଦ ଭୂମି ଭିକ୍ଷା କଲେ ପୁଣି ଭିକ୍ଷା କରିକିରି କୃପଣ ସେ ତାଙ୍କ ପ୍ରତି ମାନେ କ'ଣ ମାନେ କୃତଜ୍ଞ ହେବା କିନ୍ତୁ କୃତଜ୍ଞ ନେଇକିରି କୃପଣ ଭାଇ ତାଙ୍କୁ ବର୍ଣ୍ଣନ କଲେ ତେଣୁ ଇଏ ହେଉଛି ପୁଣି କୁହାଯାଇ ମାନେ ମାନେ ଅନାବଶ ତାଙ୍କର କୌଣସି ଦୋଷ ନାହିଁ ବଳିମାନଙ୍କର କୌଣସି ଦୋଷ ନାହିଁ ତାହେଲେ କ'ଣ ପାଇଁ ସିଏ ତାଙ୍କୁ ବର୍ଣ୍ଣନ କଲେ ଇଏ ମୋର ବହୁତ କୌତୁହଳ ହେଉଛି ଏକଥା ପଚାରିଛି ଏ ବ୍ରହ୍ମ ମଧ୍ୟ ଯେତେବେଳେ ଦେଖିବା ଦେଖିବା ଯେତେବେଳେ ବଳି ମହାରାଜ ଏସବୁ ମାନେ ଏଇସବୁ ତାଙ୍କୁ ନିରା କରିବେ ସେ ସମୟରେ ବ୍ରହ୍ମ ମଧ୍ୟ ଆସିବେ ଭଗବାନ ଭଗବାନ ମଧ୍ୟ ବ୍ରହ୍ମ ମଧ୍ୟ ସେଇ ପ୍ରଶ୍ନ ପଚାରିବେ ସେ ବଳି ମହାରାଜକୁ ଆପଣ ଯେଉଁ ବଳି ମହାରାଜକୁ ଭଗବାନ ଇଏ କରିବେ ଜମକାଶ ଦଣ କ'ଣ ସେଟା ମାନେ ଇଏ କରିବେ ବନ୍ଧନ କରିବେ ନାଗପାଶରେ ବନ୍ଧନ କରିବେ ତେଣୁ ବ୍ରହ୍ମ ମଧ୍ୟ ସେଇ ପ୍ରଶ୍ନ ପଚାରିବେ ଯେ ଆପଣ ତାଙ୍କୁ ଯେଉଁ ବନ୍ଧନ କରୁଛନ୍ତି ଠିକ୍ ହେଉ ସେଠି ଭଗବାନ ତାଙ୍କୁ ଉତ୍ତର ଦେବେ ଭାଗବତ ବାଇଶ ଅଧ୍ୟାୟରେ ଏଇଟା ଆସିବ ଏ ଅଷ୍ଟମ ବାଇଶ ଅଧ୍ୟାୟରେ ସେଟା କହିବେ ଯେ ବ୍ରହ୍ମାଣୁନାମି ତା ବିଶ୍ୱ ବିଧୁନମ୍ୟମ ଜନ୍ମଦ ପୁରୁଷ ଅଷ୍ଟବ୍ଧ ଲୋକମାନ୍ୟତେ ଏ ବ୍ରହ୍ମା ଆମେ ତାଙ୍କୁ ବର୍ଣ୍ଣନ କରିଛି ତାର କାରଣ କାରଣ ମୁଁ ତାଙ୍କୁ ଅନୁଗ୍ରହ କରୁଛି ବ୍ରହ୍ମାଣ ଯମ ଅନୁଗୁଣାମି ତା ବିଶ୍ୱ ବିଧୁନମ୍ୟମ ତା ତାଙ୍କର ଯେଉଁ ଅନର୍ଥ ଜିନିଷ ରହିଛି ବା ଯେଉଁ ସବୁ ବିଷ ରହିଛି ମୁଁ ତାକୁ ସେଇଟାକୁ ସଫା କରିଦେବି ଯାହାକୁ ଅନୁଗ୍ରହ କରେ ତେଣୁ ଭଗବାନ କହୁଛନ୍ତି ଏଇଟା ସଫା ହେଲେ କ'ଣ ହେବ ନା ଜନ୍ମ ମଧ ପୁରୁଷ ସ୍ତବ୍ଧ ଯେଉଁଥିପାଇଁ କି ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀ ଏସବୁ ଦ୍ୱାରା ଏସବୁ ତାକୁ ଗୋଟେ ମଦ ଭଳି ତେଣୁ ତାକୁ ସବୁ ମାନେ କ'ଣ ତାଙ୍କୁ ବହୁତ ଗର୍ବ ସେସବୁ ଆଣୁଛି ଗର୍ବ ସବୁ ଆଣୁଛି ତେଣୁ ଏଇଟାକୁ ଯେତେବେଳେ ଭଗବାନ ନେଇଯାଆନ୍ତି ସେତେବେଳେ ଲୋକମାନେ ଏଇସବୁ ଥିବାରୁ ଭଗବାନଙ୍କୁ ସେମାନେ ସମ୍ମାନ ପ୍ରଦର୍ଶନ କରନ୍ତି ନାହିଁ
ଭଗବାନଙ୍କ ସ୍ମରଣରେ ଯାଆନ୍ତି ନାହିଁ।
ତେଣୁ ବଳି ମହାରାଜଙ୍କୁ ମଧ୍ୟ ସେଇଭଳିଆ ଟିକେ ଗର୍ବ ହୋଇଛି, କାରଣ ସେ ତ୍ରିଲୋକର ଅଧିପତି ହୋଇଛନ୍ତି। ତେଣୁ ସେ ଗର୍ବଟାକୁ ଭଗବାନ ସେଇଠୁ ବର୍ତ୍ତମାନ ନେଇଯାଉଛନ୍ତି। ଏମିତିକି ଭଗବାନ ନିଜର ଭକ୍ତମାନଙ୍କର ମଧ୍ୟ ବଳି ମହାରାଜ ଭଗବାନ ଭକ୍ତ ମହାଜନ ଜଣେ ଭଗବାନଙ୍କ ଭକ୍ତମାନଙ୍କର ମଧ୍ୟ ଭଗବାନ ଗର୍ବକୁ ଖଣ୍ଡନ କରନ୍ତି। ଏମିତି ଆମେ ଦେଖିବା ରାଧାରାଣୀ, ରାଧାରାଣୀ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ ଭଗବାନଙ୍କ ଭକ୍ତମାନଙ୍କ ଭିତରେ ସବୁଠାରୁ ଶ୍ରେଷ୍ଠ ହେଉଛନ୍ତି ଭକ୍ତ ହେଉଛନ୍ତି ରାଧାରାଣୀ। କିନ୍ତୁ ଆମର ଭାଗବତ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ତେତିଶ ଅଧ୍ୟାୟରେ, ଯେତେବେଳେ ଭଗବାନ ଯେଉଁ ରାସରେ ମାନେ ରାସଲୀଳାରେ ଯେତେବେଳେ ଭଗବାନ ଅନ୍ତର୍ଦ୍ଧାନ ହେଇଯାଉଛନ୍ତି, ସେହି ସମୟରେ ଭଗବାନ ରାଧାରାଣୀଙ୍କୁ ନେଇକି ଗୋଟେ ଏକାନ୍ତ ସ୍ଥାନକୁ ଯାଇ ଚାଲିଯାଉଥିଲେ। ସେଥିପାଇଁ ତାଙ୍କ ନାଁ ହେଉଛି ରାଧା। ଅନୟା ରାଧିକ ନୂନ ଭଗବାନ ହରିଶ୍ୱର ଜନ୍ମ ବିହାର ଗୋବିନ୍ଦ ପିତୃ ଜାମ ନାୟକ। ଯିଏ ଭଗବାନଙ୍କୁ ଅନନ୍ୟ ଭାବରେ ଆରାଧନା କରୁଥିଲେ ସିଏ ହେଉଛନ୍ତି ରାଧାରାଣୀ। ରାଧାରାଣୀଙ୍କ ଜଣେ ଶ୍ରେଷ୍ଠ ଭକ୍ତ କେହି ନାହାନ୍ତି। ତେଣୁ ସେଇ ରାଧାକୁ ଭଗବାନ ହରିଶ୍ୱର ସେ କ'ଣ କଲେ ଜନ୍ମ ବିହାର ଗୋବିନ୍ଦ ଭଗବାନ ଗୋବିନ୍ଦ ତାଙ୍କୁ ନେଇକିରି ଅନ୍ତର୍ଦ୍ଧାନ ହେଇଗଲେ। କେଉଁଠିକି ଜାମନ ରୟତ ଗୋଟେ ଏକାନ୍ତ ସ୍ଥାନକୁ ଚାଲିଯାଇଛି। ତେଣୁ ସେଠି ମଧ୍ୟ ରାଧାରାଣୀଙ୍କର ଗର୍ବ ହୋଇଛି ଯେ ଭଗବାନ ଭାଗବତ ମନେ କରି ଆମର ଅଭିଷେକ ଭାବରେ ବିଶ୍ୱନାଥ ଚକ୍ରଙ୍କୁ ତାଙ୍କୁ କହୁଛନ୍ତି ମାନେ ତିରିଶ କୋଟି ଅଛନ୍ତି ଗୋପୀମାନେ ଅଛନ୍ତି, ତ୍ରିଶଟ କୋଟି ତିରିଶ କୋଟି ଗୋପୀମାନେ ଅଛନ୍ତି। ସେଠୁ ଯେତେବେଳେ ଭଗବାନ ନେଇ ଆସୁଛନ୍ତି ତାକୁ ଅନ୍ୟ ଗୋଟେ ସ୍ଥାନକୁ, ତେଣୁ ତାଙ୍କର ମଧ୍ୟ ଗର୍ବ ଅଛି। ତେଣୁ ସେ କହୁଛନ୍ତି ଯେ ମୁଁ ମୋର ବର୍ତ୍ତମାନ ବଳ ନାହିଁ, ମୋର ଶକ୍ତି ନାହିଁ, ମୁଁ ଆଉ ଚାଲିପାରୁନି, ଆପଣ ମୋତେ ଚାହୁଁଛନ୍ତି ମୋତେ ଖଣ୍ଡରେ ବସିକି ନିଅନ୍ତୁ, ଖଣ୍ଡରେ ବସିକି ନେଇ ସେମାନେ ତାଙ୍କର ଗର୍ବ ଆସିଛି। ତେଣୁ ଭଗବାନ ଯଦି ବେଶୀ ପାଇକି ମୋ ଖଣ୍ଡରେ ବସିକି କହୁଛନ୍ତି ସେତେବେଳେ ଭଗବାନ ଅନ୍ତର୍ଦ୍ଧାନ ହେଇଯାଉଛି, ସେଟା ବର୍ଣ୍ଣନା କରାଯାଇଛି। ରାଧାରାଣୀ ବିଳାପ କରୁଛନ୍ତି ଯେ ପ୍ରକୃତରେ ତାଙ୍କର ଗର୍ବ ହେଇଯାଇଛି, ଯେଉଁଥିପାଇଁ କି ଭଗବାନ ସବୁ ଟିକେ ଅନ୍ତର୍ଧାନ ହେଇଯାଇଛି। ତେଣୁ ଭଗବାନ ଏଇ ଯେଉଁ ବିଭିନ୍ନ ସ୍ଥାନରେ ବିଭିନ୍ନ ଆମର ଶ୍ରୀଶ୍ରୀମଦ ଗୌରବ ସେ ମହାରାଜଙ୍କ ସେ କଥାଟି କୁହନ୍ତି ଯେ ଅର୍ଜୁନଙ୍କର ମଧ୍ୟ ତାର ଗର୍ବ ହେଇଯାଇଛି, କାରଣ ଅର୍ଜୁନ ସମସ୍ତ ଜ୍ଞାନ ପ୍ରାପ୍ତ ହେଇଛନ୍ତି, ସମସ୍ତ ବୈଦିକ ଶାସ୍ତ୍ରର ଯେଉଁ ଜ୍ଞାନ ଭାଗବତ ଗୀତା 15 ଅଧ୍ୟାୟ 15 ଶ୍ଳୋକରେ ଭଗବାନ କହୁଛନ୍ତି ଯେ ସର୍ବସଚ୍ଚାନନ୍ଦ ମତା ସ୍ମୃତି ଜ୍ଞାନ ଅପହରଂ ଚ ବେଦେଶ ସର୍ବେଇ ରହମେବ ବେଦ୍ୟ ବେଦାନ୍ତକୁ ବେଦେ। ଭଗବାନ ସମସ୍ତଙ୍କ ହୃଦୟ ରହିଛନ୍ତି ଏବଂ ତାଙ୍କଠାରୁ ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ଆସୁଛି, ତିନୋଟି ଜିନିଷ ଆସୁଛି। ଏବଂ ଭଗବାନ କହୁଛନ୍ତି ଯେ ବେଦେଶ ସର୍ବେଇ ରହମେବ ବେଦ୍ୟ, ମୁଁ ସମସ୍ତ ବେଦରେ ପ୍ରକୃତ ଜ୍ଞାତ ବିଷୟ ହେଉଛି ମୁଁ ଏବଂ ବେଦାନ୍ତ କ୍ରିତ ପ୍ରକୃତରେ ବେଦାନ୍ତ ରଚନାକାରୀ ହେଉଛି ମୁଁ ଏବଂ ବେଦ ବି ଚାହେଁ, ମୁଁ ମଧ୍ୟ ବେଦ ଜାଣେ। ତେଣୁ ଏ କଥା ଯେତେବେଳେ କହୁଛନ୍ତି ବିଶ୍ୱନାଥ ଚକ୍ରଟାକୁ ତାଙ୍କ ଭାଷରେ କହୁଛନ୍ତି ଯେ ଅର୍ଜୁନଙ୍କ ମନରେ ସେହି ସମୟରେ ସେ କଥା ଆସିବ ଯେ ଆପଣ ଯଦି ବେଦ ଜାଣିଛନ୍ତି ତା ମୋତେ ଟିକେ କୁହନ୍ତୁ ବେଦ ବିଷୟରେ, ଏ କଥା ଆସିବ। ଜଣେ ଯଦି ଆସିବେ ବେଦ ମାନେ କ'ଣ ଏକ୍ସପର୍ଟ ଜଣେ ଆସିବେ ଆମେ କହିବା ବେଦର କ'ଣ ସାରଜିଷ୍ଟ ଆମେ କୁହନ୍ତୁ ଆମେ କହିବା ନା। ତେଣୁ ଅର୍ଜୁନଙ୍କ ମନରେ ମଧ୍ୟ ସେ କଥା ଚିନ୍ତା ଆସୁଛି, କିନ୍ତୁ ଅର୍ଜୁନ ପଚାରିବା ପୂର୍ବରୁ ଭଗବାନ କହିଦେଉଛନ୍ତି ତାର ଯେଉଁ ପର 3 ଶ୍ଳୋକରେ 16, 17, 18 ଏଇ 3 ଶ୍ଳୋକରେ ବେଦର ସମସ୍ତ ଜ୍ଞାନ 3 ଶ୍ଳୋକରେ ଭଗବାନ ଦେଇଛନ୍ତି। ଦ୍ୱାଭିମୁଖ ପୁରୁଷ ଲୋକେ କ୍ଷେରସ୍ଥା କ୍ଷେରବଚ କ୍ଷେର ସର୍ବାଣୀ ଭୂତାଣି କୁଟସ୍ଥ ଅକ୍ଷର ଉଚ୍ଚତେ ଉତ୍ତମ ପୁରୁଷ ସ୍ତରଣ ପରମାତ୍ମା ଭାଗବତ ଯୋ ଲୋକତ୍ର ମହାବିଶ୍ୱ ବିବର୍ତ୍ତି ଅବ୍ୟଶ୍ୱର ଯସ୍ମାକ୍ଷର ଅତିତୁହମ ଅକ୍ଷରାଧୁଚୋତ୍ତମ ଅତସ୍ମି ଲୋକେ ବେଦିତ ପ୍ରତୀତ ପୁରୁଷୋତ୍ତମ। ଏହି 3 ଶ୍ଳୋକରେ ବିଶ୍ୱନାଥ ଚକ୍ର ମହାଶ୍ରୀ କ'ଣ କହୁଛନ୍ତି ଏହି 3 ଶ୍ଳୋକରେ ବେଦର ସବୁକିଛି ଜ୍ଞାନ ସେ ଦେଇଛନ୍ତି। ବେଦକୁ ଯଦି ସମସ୍ତ ବେଦକୁ ଯଦି 3 ବସ୍ତୁରେ ବିଭକ୍ତ କରାଯାଏ ସେ 3 ବସ୍ତୁ ହେଉଛି ଏଇଠି
ଭଗବତର ମଧ୍ୟ ମନେ କରେ ଯେ ଗଦନ୍ତି ତତ୍ତ୍ୱ ବିଦସ୍ତତ୍ତ୍ୱମ୍ ଯତ୍ ଜ୍ଞାନ ମଧ୍ୟମ ବ୍ରହ୍ମେକି ପରମାତ୍ମେ କି ଭଗବାନ କି ଶବ୍ଦ ସମସ୍ତ ବେଦକୁ ତିନୋଟି ତତ୍ତ୍ୱରେ ବିଭକ୍ତ କରାଯିବ ସେ ତିନୋଟି ତତ୍ତ୍ୱ ହେଉଛି କ'ଣ ନା ବ୍ରହ୍ମ ପରମାତ୍ମା ଏବଂ ଭଗବାନ ତେଣୁ ଏଇ ଯେଉଁ ତିନୋଟି ଶ୍ଳୋକରେ ଭଗବତ ଗୀତାର 16, 17, 18 ତିନୋଟି ଶ୍ଳୋକରେ ଭଗବାନ ସେ ବ୍ରହ୍ମ ପରମାତ୍ମା ଏବଂ ଭଗବାନ ଏଇ ସମସ୍ତ ଜ୍ଞାନ ଭଗବାନ ପ୍ରଦାନ କରିଛନ୍ତି ତେଣୁ ଅର୍ଜୁନ ଯେତେବେଳେ ସମସ୍ତ ଜ୍ଞାନ ପ୍ରାପ୍ତ ହେଉଛନ୍ତି ତାଙ୍କ ନିଶ୍ଚିନ୍ତ ଟିକେ ଗର୍ବ ରହିବ ଯେ ମୁଁ ଏତେ ଜ୍ଞାନ ପାଇଛି ମୁଁ ବହୁତ ଜ୍ଞାନୀ ତେଣୁ ଅର୍ଜୁନ ସମାରାଜ କୁହନ୍ତି ଯେତେବେଳେ ଅର୍ଜୁନ ଥରେ ଯୁଦ୍ଧ ସରିଲା ପରେ ଯେତେବେଳେ ରଥରେ ବସିକିରି ଭଗବାନ ନେଉଛନ୍ତି ତାଙ୍କୁ ରଥରେ ବସେଇକି ନେଉଛନ୍ତି ଯମୁନା କୂଳରେ ବୁଲାଉଛନ୍ତି ସେଇ ସମୟରେ ସେ ଦେଖିଲେ ଗୋଟେ ସୁଗା ଗୋଟେ ମଡ଼ ପଡ଼ିଛି ଶରୀର ମୃତ ଶରୀର ପଡ଼ିଛି ଶବଟେ ପଡ଼ିଛି ତା ଚାରିପଟେ ବୁଲୁଛି ତେଣୁ ଅର୍ଜୁନ ଚିନ୍ତା କଲେ ଏଇଟା କେତେ ମୂର୍ଖ ସୁଗାଡ଼ ଏବେ ଯଦି ଗୋଟେ ଗୋଟେ ଆଉ ଗୋଟେ ଏଇଟା ବାଘ କି କ'ଣ ଆସିବ ତାହେଲେ ସେ ତାର ଯେଉଁ ଖାଦ୍ୟକୁ ଛାଡ଼ିକି ପଳେଇବ ଖାଦ୍ୟ ମିଳୁଥିଲା ନ ଖାଇକି ସେ ବୁଲି ଚାରିପଟେ ଏବେ ତା ଚିନ୍ତା କରୁଛନ୍ତି କାରଣ ତାଙ୍କର ଗର୍ବ ହେଇଛି ଯେ ମୁଁ ସବୁକିଛି ଜ୍ଞାନ ପ୍ରାପ୍ତ ହେଇଛି ଆଉ ମୋଟର କେହି ଜାଣିନି ଏଇ ଗର୍ବଟି ଆଣିଛି ଭଗବାନ ଜାଣିପାରିଲେ ତାଙ୍କ କଥା ମନର କଥା ତେଣୁ ସେ ସେଠି ଅଟକେଇକିରି ରଥକୁ ଅଟକେଇକି ପଚାରିଲେ ସେ କହିଲେ ତମର ତ ଏ ଖାଦ୍ୟ ମୃତ ଶରୀର ଯେଉଁ ପଡ଼ିଛି ମୃତ ଶବଟ ପଡ଼ିଛି ତାହେଲେ ତମେ ତାକୁ ନ ଖାଇକି କାହିଁକି ବୁଲୁଛ ଚାରିପଟେ ସେ ଭଗବାନ ପ୍ରଣାମ କରି କହିଲେ ଯଦିଓ ଭଗବାନ ଆପଣ ଜାଣନ୍ତି ସବୁକିଛି ଆମର ମନ କଥା ଆପଣ ଜାଣନ୍ତି କିନ୍ତୁ ଆପଣ ଯେତେବେଳେ ପଚାରୁଛନ୍ତି ଆମେ ପ୍ରଶ୍ନର ଉତ୍ତର ଦେଉଛୁ ଯେ ପ୍ରକୃତରେ ଆମେ ତ ହେଉଛୁ ପଶୁ ଜାତି ଆମର କୌଣସି ଧର୍ମ ଅଧର୍ମ ନାହିଁ କିନ୍ତୁ ତଥାପି ମୁଁ ଜାଣିପାରେ ଯେଉଁ ସେ ଶବଟି ପଡ଼ିଛି ତାର ସେ ମୁଁ ଜାଣିପାରେ ଯେ ପ୍ରକୃତରେ ସେ ଜୀବିତ ଥିବାବେଳେ ସେ କ'ଣ ଭଗବାନଙ୍କ ଉଦ୍ଦେଶ୍ୟରେ କିଛି କାର୍ଯ୍ୟ କରିଥିଲା କି ନାହିଁ ଯଦି ଏ ମସ୍ତକଟାକୁ ଦେଖିକି ମୁଁ ଶୁଣିକି ଜାଣିପାରୁଛି ମସ୍ତକ ଦ୍ୱାରା ସେ ଭଗବାନଙ୍କର ପାଖରେ ମସ୍ତକ ନୁଆଇଛି ନା ଭଗବାନଙ୍କୁ ନମସ୍କାର ପ୍ରଣାମ କରିଛି ନା ଯଦି କରିନି ତାହେଲେ ମୁଁ ସେଇଟା ଖାଉନି ଏଇଭଳି ଭାବରେ ସେ ସବୁ ବର୍ଣ୍ଣନା କରେ ତେଣୁ ସେଠି ଅର୍ଜୁନଙ୍କର ମାନେ ଯେଉଁ ଗର୍ବ ଥିଲା ସେ ଗର୍ବଟି ତେଣୁ ଭଗବାନଙ୍କୁ ସମସ୍ତ ଯେଉଁମାନେ ବିଶେଷ ଭାବରେ ଭଗବାନ ଭକ୍ତ ଅଛନ୍ତି ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନଙ୍କୁ ଭଗବାନ ଏଇଭଳି ଭାବରେ ଛଳନା କରିକି ତାଙ୍କର ତାଙ୍କୁ ଅନୁଗ୍ରହ କରନ୍ତି ଭାଗବତ ଆମର ଆସିବ ଗୋବର୍ଦ୍ଧନ ପୂଜା ଆସିବ ସେଥିରେ ମଧ୍ୟ ଆସିବ ସେ ପ୍ରସଙ୍ଗ ଆସିବ ଯେତେବେଳେ ଇନ୍ଦ୍ର ଉପରେ ମଧ୍ୟ ସେଭଳିଆ ଗର୍ବ ହେଇଯାଇଛି ଭଗବାନ ଯେତେବେଳେ ଇନ୍ଦ୍ର ଯଜ୍ଞ ବନ୍ଦ କରିଦେଇଛନ୍ତି ତାଙ୍କର ସେ ଭଗବାନ ମଧ୍ୟ ସେଭଳିଆ ବିଭିନ୍ନ ପ୍ରକାର ଗାଳି ଦେଇଛନ୍ତି ଅଜ୍ଞ 22 ବାଚାଳନ କୃଷ୍ଣା ମତ ଉପାସିତ ଏମାନେ କୃଷ୍ଣ ହେଉଛନ୍ତି ବହୁତ ଅଜ୍ଞ 5 ବର୍ଷ ବାଳକ ସେ ପ୍ରକୃତିରେ ତାଙ୍କର ଜ୍ଞାନ ନାହିଁ କିନ୍ତୁ ଏଇ ଗୋପୀମାନେ ଏଇ ଗୋପୀ ଗୋପର ବାସୀମାନେ ତାଙ୍କର 5 ବର୍ଷ ବାଳକ କଥା କରିକି ମୋତେ ସେଟା ଅଭିଜ୍ଞାନ କରିଛନ୍ତି କହିକି ଏଇଭଳି ଭାବରେ ଗାଳି ଦେଇଛନ୍ତି କିନ୍ତୁ ସେ ଗାଳିରେ ମଧ୍ୟ କୃଷ୍ଣା ଚକ୍ରଟାକୁ ତାଙ୍କର କୌଶଳ ସରସ୍ୱତୀ ପ୍ରଦତ୍ତ ଅର୍ଥ ଦେଇଛନ୍ତି କିନ୍ତୁ ଆମର ସମୟ ଆମେ ଖାଲି ଏଇ ଗୋଟିଏ କଥା କହିବା ଯେ ଭଗବାନ କହୁଛନ୍ତି ଦଶମ ସ୍କନ୍ଧ 37 ଅଧ୍ୟାୟ ବର୍ଣ୍ଣନା କରାଯିବ 16 ଶ୍ଳୋକରେ ଯେ ମାମ ଐଶ୍ୱର୍ଯ୍ୟ ଶ୍ରୀ ମଦାନ୍ଧ ଦଣ୍ଡ ପାଣି ନ ପଶ୍ୟତି ତମ ପ୍ରଂଶୟାମି ସମ୍ପଦ୍ୟୋ ଯଶ ନେଚ୍ଛାମନୁଗ୍ରହ ସାଧାରଣତଃ ଯେଉଁମାନଙ୍କ ପାଖରେ ଐଶ୍ୱର୍ଯ୍ୟ ସବୁ ରହିବ ବିଭିନ୍ନ ଐଶ୍ୱର୍ଯ୍ୟ ସୁତ ଶ୍ରୀ ଏସବୁ ବିଭିନ୍ନ ପ୍ରକାର ଐଶ୍ୱର୍ଯ୍ୟ ସବୁ ଯେଉଁ ରହିଛି ଏଇ ଐଶ୍ୱର୍ଯ୍ୟ ଦ୍ୱାରା କ'ଣ ହୁଏ ନା ମଦାନ୍ଧ ସେମାନେ ଗର୍ବ ଅନୁଭବ କରନ୍ତି ମାମ ଐଶ୍ୱର୍ଯ୍ୟ ଶ୍ରୀ ମଦାନ୍ଧ ଏଥିରେ କ'ଣ ହେଉଛି ସେମାନେ ମଦାନ୍ତି କି ଦଣ୍ଡ ପ୍ରାଣି ନ ପଶ୍ୟନ୍ତି ସେମାନେ ଭଗବାନଙ୍କୁ ଗ୍ରହଣ କରନ୍ତିନି ତାଙ୍କ ଉପରେ ଜଣେ ଆଉ ଜଣେ ଈଶ୍ୱର ଅଛନ୍ତି ସେଇଟା ସେମାନେ ଗ୍ରହଣ କରନ୍ତି ନାହିଁ ଦଣ୍ଡ ପ୍ରାଣି ନ ପଶ୍ୟନ୍ତି ତେଣୁ ତମ ବ୍ରସୟାନି ସମ୍ପଦ ଯଶ ଯେ ଇଚ୍ଛା ଆମେ ଅନୁଭବ ଯାହାକୁ ମୁଁ ଅନୁଭବ କରିବା ପାଇଁ ଚାହୁଁଛି ସେମାନଙ୍କୁ ବିଶେଷ ଭାବରେ ତାଙ୍କୁ ସେଇ ସମ୍ପଦରୁ ତାଙ୍କୁ ହଟେଇ ଦିଏ ବା ବ୍ରସୟାନ ତାଙ୍କୁ ନଷ୍ଟ କରେ ତାଙ୍କର ସମ୍ପଦ ସବୁ ନଷ୍ଟ କରେ ଯାହାଫଳରେ ସେମାନେ ତାଙ୍କର ପୁଣି ଗର୍ବଟି ଚାଲିବ ଭାଗବତର 10 ଶ୍ଳୋକ ମଧ୍ୟ ସେମିତି ଆସିବ 28 ଆସିବ ଏ ପ୍ରଶ୍ନ ପଚାରିବେ ପରୀକ୍ଷିତ ମାନେ ପଚାରିବେ ଯେ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ କାହିଁ ଦରିଦ୍ର ଯେଉଁମାନେ ଶିବଜୀଙ୍କର ଭକ୍ତ ସେମାନେ ବହୁତ ମାନେ ବହୁତ ଧନୀ ବଢ଼ି ରହିଥିଲେ। ଅଠାଅଶୀ ହଜାର ପ୍ରଶ୍ନ ଅଛି। ଦେବାସୁର ବଂଶେଷୁ ଯେ ଭରନ୍ତି ଅଶୀଲଂ ଶିବଂ ପ୍ରାୟତେ ଧନୀ ଗୋଦା ନୁ ଲକ୍ଷ୍ମୀପତି ହରି। ପ୍ରାୟ ଏମିତି ଦେଖିଲେ ଯେଉଁମାନେ ଭଗବାନଙ୍କର ଆରାଧନା କରୁଛନ୍ତି ସେମାନେ ବହୁତ ଦରିଦ୍ର ହେଇକି ରହିଛନ୍ତି, କିନ୍ତୁ ଶିବଜୀ ଯାହାଙ୍କର କୌଣସି ଘର ଖଣ୍ଡେ ବି ନାହିଁ ଏବଂ ପିନ୍ଧିବା ପାଇଁ ମଧ୍ୟ କପଡ଼ା ଖଣ୍ଡେ ବି ନାହିଁ, ସେ ବୁଲକ ନେଇ ରହୁଛନ୍ତି, ଗୋଟେ ବୃକ୍ଷ ମୂଳରେ ବସିକି ଇଏ କରୁଛନ୍ତି। ତେଣୁ ସିଏ କାହିଁକି ତାଙ୍କର ଯେଉଁମାନେ ଭଜନ କରୁଛନ୍ତି ସେମାନେ କାହିଁକି ଅତି ଧନୀ ହୋଇଛନ୍ତି? ଏ ପ୍ରଶ୍ନ ଉତ୍ତରରେ ଭଗବାନ କହିଅଛନ୍ତି ଯେ ବିଶେଷ ଭଗବାନ କହିବେ ଯେ ପରୀକ୍ଷିତ ମହାରାଜ ତାର ଉତ୍ତର ଦେଇଛନ୍ତି ଯେ ଭଗବାନ କଥାକୁ ମଧ୍ୟ ସେ ଉଦ୍ଧାର କରିଛନ୍ତି। ଯୁଧିଷ୍ଠ ମହାରାଜ କଥା କୁହାଯାଇଛି, ନାରଦ କହିଛନ୍ତି ଯେ ଯଶ୍ୟାହ ମନୁଗୁଣାମି ହରିଷ୍ୟେ ତା ଧନ ଚଲେଇ ତତୋ ଧନ ତଦନ୍ତସ୍ୟ ଶୋଧନା ଯୁକ୍ତ। ଏଇ ସେଗୁଡ଼ି ପ୍ରାୟ ପ୍ରଭାତ ମହାରାଜ ଅଧିକାଂଶ ଲେକ୍ଚରରେ ପ୍ରବଚନ ହେଇଛି ଉଦ୍ଧାର କରନ୍ତି ଦୁଇଶହ ଦେଶ ସୁନ୍ଦର ଅଠାଅଶୀ ଅଧ୍ୟାୟ। ଏଇଟା ସେ କହୁଛନ୍ତି ଯଶ୍ୟାହ ଅନୁଗୁଣାମି, ଯାହାକୁ ମୁଁ ପ୍ରକୃତରେ ଅନୁଗୁଣ କରେ ହରିଷ୍ୟେ ତା ଧନ ଚଲେଇ, ତାଙ୍କର ଯେଉଁ ଧନ ସବୁ ଅଛି ସେକୁ ଆସ୍ତେ ଆସ୍ତେ ମୁଁ ସେଠି ହରଣ କରିବି। ଆଗର କ'ଣ ହୁଏ ନା ତତ ଧନ ତଦନ୍ତସ୍ୟ ସୁଧରଣା ଦୁଃଖ ଦୁଃଖ, ତେଣୁ ଏହିଭଳି ଭାବରେ ତାଙ୍କର ଯେତେବେଳେ ଧନ ତ୍ୟାଗ ହେଇଯିବ ବା ନଷ୍ଟ ଚାଲିଯିବ ସେତେବେଳେ ସେମାନେ ତାଙ୍କ ସମସ୍ତ ଯେଉଁ ସୁଧନ ଅଛନ୍ତି ବନ୍ଧୁ ପରିବାର ବନ୍ଧୁ ସମସ୍ତେ ସେମାନେ ସବୁ ତ୍ୟାଗ କରିଦେବେ। ତେଣୁ ଏହିଭଳି ଭାବରେ ଯେତେବେଳେ ସେମାନେ ବହୁତ ଦୁଃଖ ଆସିବ ସେତେବେଳେ ସେମାନେ ଭଗବାନଙ୍କ ଶରଣ। ଭଗବାନ ମହାରାଜ ଯେତେବେଳେ ତାଙ୍କର ଏଇ ଇସ୍କନକୁ ଆସିବା ପୂର୍ବରୁ ଇସ୍କନ ସଂସ୍ଥା ଆରମ୍ଭ କରିବା ପୂର୍ବରୁ ତାଙ୍କର ବହୁତ ସବୁ ଯେଉଁ ବ୍ୟବସାୟ ଇତ୍ୟାଦିରେ ବହୁତ ସେ ଉନ୍ନତି ଲାଭ କରୁଥିଲେ, କିନ୍ତୁ ଏମିତି ସମୟ ଆସିଲା ଯେତେବେଳେ ତାଙ୍କର ସବୁକିଛି ଧନ ଚାଲିଗଲା, ସେ ସମୟରେ ଭଗବାନ ମହାରାଜ ଏଇ ସବୁକୁ ଉଦ୍ଧାର କରିଛନ୍ତି। ସେ ସମୟରେ ସେ ଏଇସବୁକୁ ଚିନ୍ତା କରିକି ଏଇ ସବୁକୁ ଉଦ୍ଧାର କରି କହିଛନ୍ତି ଯେ ପ୍ରକୃତରେ ଭଗବାନ ନିରାପତ୍ତା ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ଯେ ଭଗବାନ ଯାହା କିଛି କୃପା କରନ୍ତି ସେଥିରେ ତାଙ୍କର ସମସ୍ତେ କିଛି ଧନ ହରଣ କରନ୍ତି। ତେଣୁ ବଳି ମହାରାଜକୁ ଭଗବାନ ଏଇଭଳି ଭାବରେ ତାଙ୍କର ସବୁ ଧନ ହରଣ କରିନେଇକି ତାଙ୍କୁ କୃପା କରିଛନ୍ତି, ଯାହାଫଳରେ ସେ ଜଣେ ମହାଜନରେ ପରିଣତ ହୋଇଛି। ସର୍ବାତ୍ମା ସମର୍ପଣ ସବୁକିଛି ସେ ଭଗବାନଙ୍କ ସାମ୍ନାରେ ଅର୍ପଣ କରିଛନ୍ତି ବଳି ମହାରାଜ। ଆମର ଯେଉଁ ଭକ୍ତିରେ ନଅଟି ଅଙ୍ଗ ଅଛି ସବୁଠୁ ଅନ୍ତିମ ଅଙ୍ଗଟା ହେଉଛି କ'ଣ ନା ସର୍ବ ଆତ୍ମ ଆତ୍ମନିବେଦନ, ଆତ୍ମନିବେଦନ ଯାହାକି ବଳି ମହାରାଜ ଭଗବାନ ପ୍ରତି ନିଜ ଆତ୍ମାକୁ ନିଜ ସବୁକିଛି ପ୍ରଦାନ କରିଛନ୍ତି ଭଗବାନ, ଯେଉଁଥିପାଇଁ ଭଗବାନ ତାଙ୍କ ପାଖରେ ବନ୍ଧେଇ କି ରହିଛି। ବର୍ତ୍ତମାନ ସୁତଳ ଲୋକରେ ଭଗବାନ ତାଙ୍କର ଦ୍ୱାରପାଳ ହିସାବରେ ରହିଛି। ଭାଗବତ ବର୍ଣ୍ଣନା କରାଯାଇଛି ବ୍ୟବସ୍ଥିତ ଦେଶ ବିବାହ ଯଜ୍ଞ ସୁରାଟରେ, ସୁରାଟରେ ଗୋଟେ କଳା ଯଜ୍ଞ
ସୁରାଟ ମଧ୍ୟ
ହଁ ସୁରାଟରେ ସୁରାଟରେ ଭାରତ ଯାଇଛି
ହଉ ପରେ ସୁରାଟ।